आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही जुहार। पहला मुख्य खबर, राज्यवासी को 24 घंटिया गुणात्मक बिजली सेवा जोगाई देवा लगे पदक्षेप नौछन सरकार, कहले मुख्यमंत्री। बालियंतान 600 कोटी टंका खर्चाती तैयार होता 3टा ग्रिड सबस्टेशन आउ 8टा गुरुत्वपूर्ण ट्रांसमिशन लाइन रो कले लोकार्पण। राज्य 5000 मिशन शक्ति ओ महिला मानक लगे आत्मरक्षा प्रशिक्षण रो शुभारंभ कले उपमुख्यमंत्री। मुख्यमंत्री अध्यक्षता थी आबाकल बसवा राज्य कैबिनेट रो जरूरी बैठक और भुवनेश्वर कलिंग स्टेडियम न जातीय विद्यालय समूह रग्बी चैंपियनशिप रो 14 बच्चों नु कम बर्गर प्रतियोगिता है लंबू। एथरा पूरा खबर, राज्यवासी को 24 घंटिया गुणात्मक बिजली सेवा जोगाई देवा लगे सरकार पदक्षेप नौछन बोली मुख्यमंत्री मोहन चरण माझी कहिछन। खोर्धा जिला बालियंता ठाने आए 3टा ग्रिड सबस्टेशन आउ 8टा गुरुत्वपूर्ण ट्रांसमिशन लाइन लोकार्पण करिकरी मुख्यमंत्री कहिछन 600 कोटी नो अधिका टंका खर्चा थी ए प्रकल्प कार्यकारी कराजे करी भुवनेश्वर नो विद्युत शक्ति व्यवस्थार संप्रसारण करा जायछे। प्रकल्प सब कार्यकारी करवार उतरु राजधानी आउ तार आखर पाखर अंचल रो 22 लाख विद्युत उपभोक्ता गुणात्मक विद्युत सेवा पाई परबे बोली मुख्यमंत्री जोर दैछन। देशर सब घर के निरवच्छिन्न विद्युत सेवा जोगाबार लगे प्रधानमंत्री जोर दे आसुछन। आबा दिने भुवनेश्वर नो सबनु बड़ ग्रिड सबस्टेशन स्थापना करा जिबा, गोटे बचने राजधानी लगे 4टा ग्रिड सबस्टेशन काम पूरा करा जाइछ बोली श्री माझी कहिछन।
राजधानी रा बासिंदा भावरे आपण माने जो प्रकार उन्नत मानर सेवा पाइबा पई हकदार विद्युत सेवा क्षेत्र रे आपण आज ठार उन्नत मानर सेवा पाइबा पई जाउछंती, कारण आज भुवनेश्वर पई गोटे दिन रे 3टी ग्रिड सबस्टेशन उद्घाटन करा गला।
ये अवसर मुख्यमंत्री भुवनेश्वर विद्युत शक्ति व्यवस्थार संप्रसारण बाबदे अधिकारी मानक संगे आलोचना करछन। कार्यक्रम थी उपमुख्यमंत्री कनक बर्धन सिंहदेव, सांसद अपराजिता षडंगी प्रमुख उपस्थित थिले। राज्यर महिला स्वयं सहायक गोष्ठीर सदस्य मानक सुरक्षित आउ सशक्त करवा लक्ष्य थी उपमुख्यमंत्री प्रभाती पुरीडा भुवनेश्वर ठाने आज पहला थर लगी मिशन शक्ति महिला मानक लगी स्वतंत्र आत्मरक्षा प्रशिक्षण अभियान रो शुभारंभ करछन। खोर्धा कटक पुरी केन्दुझर आउ गंजाम जिलार 5000 SHG सदस्य इति तालीम नेबे। कार्यक्रम थी जातीय महिला कमिशन अध्यक्ष विजया किशोर राहतकर, राज्य महिला कमिशन अध्यक्ष शोभना महांती सहित वरिष्ठ अधिकारी माने जोग देकरी महिला सशक्तिकरण गुरुत्व बाबदे कहिथिले। ग्राम्य उन्नयन पंचायतीराज आउ पानीय जल मंत्री रवि नारायण नायक अध्यक्षता थी आज भुवनेश्वर सर्वोच्च जंत्री कार्यालय परिसर ग्राम्य उन्नयन विभाग गोटे समीक्षा बैठक हो जाए। बैठक थी 2025-26 बछर कामकाज सफलता आ 2026-27 बछर लगे नुआ रोडमेप प्रस्तुत कर प्रधानमंत्री ग्राम्य सड़क योजना कार्यकारी करवार थी ओडिशा देशे 8 नंबर ठाने थे नुआ ज्ञानकौशल आउ दरबर व्यवहार करी ओडिशा सारा देशे पहला ठाने रही मंत्री श्री नायक सब सरकारी अधिकारी आउ कर्मचारी मानक अभिनंदन जनईले। बैठक थी मुख्यमंत्री सड़क योजना आउ अलगा प्रकल्प मानक अग्रगति बाबदे फिल समीक्षा कर भुवनेश्वर न आगाकाल आउ शनिवार दिन डाटा साइंस आउ स्मार्ट सिस्टम उपरे अंतर्जातीय सम्मेलन हेबा गणेश इंजीनियरिंग आउ प्रजुक्ति विद्या प्रतिष्ठान हेबार किथवा सम्मेलनी थी युक्तराष्ट्र आमेरिका ब्रिटेन साउदी आरब पोलैंड आउ पोर्तुगाल बागेर भिन्न भिन्न देशर शिक्षाविद आउ गवेषक भाग नेबे। राज्य उठा जलसेचन निगम कामकाज के नेकरी आज जल संपद विभाग प्रमुख शासन सचिव सुभा शर्मा अध्यक्षता गोटे जरूरी समीक्षा बैठक हो जाए। बैठक थी रबि आउ खरीफ ऋतु थी पर्याप्त जलसेचन निश्चित करबार निशी जाइथवा उठा जलसेचन प्रकल्प आउ नलकुआ मानकर पुनरुद्धार आउ 2026-27 बजेट अनुदान सठिक व्यवहार बाबदे आलोचना कर प्रकल्प मानक अग्रगति निरीक्षण लगी गोटे अनलाइन डाटाबेस तैयार करबार बैठक निष्पत्ति। ओडिशा राज्य खाद्य आयोग कमिशन रो सदस्य सत्यव्रत सामंतरा आउ अक्षय कुमार बेहरा आज देवगढ़ जिला गस्ती आसिकरी खाद्य सुरक्षा नियम 2020 आउ ओडिशा राज्य खाद्य सुरक्षा संशोधन नियम 2022 रो व्यवस्था मानक समीक्षा करिछन। ए अवसर जिलार भिन्न भिन्न विद्यालय आउ अंगनवाड़ी केन्द्र परिदर्शन करिकरि सदस्य मैंने सेन दिया जाउथिबा मध्याह्न भोजन रो समीक्षा करिछन। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ ଆଜିଠାନୁ ସାରା ଦେଶେ ପୋଷଣ ପକ୍ଷର 8 ନମ୍ବର ସଂସ୍କରଣ ମୂଲ ହେଉଛି। ନୂଆଦିଲ୍ଲୀ ବିଜ୍ଞାନ ଭବନର ଆୟୋଜିତ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଉ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଉପସ୍ଥିତ ରହିକରି ପୋଷଣ ପଖୱାଡ଼ା 2026ର ଶୁଭାରମ୍ଭ କରିବେ। ଏହି ଅଭିଯାନ ଏବେ 23 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭୁବନେଶ୍ୱର ଲୋକସଭା ଭବନ ଆଇବା କାଲି ସକାଳ ବେଳା ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାତି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ହେବା। ବୈଠକଟି ପୂର୍ତ୍ତ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଆଉ ଉଚ୍ଚଶିକ୍ଷା ବିଭାଗର 6 ରୁ 7 ନିଷ୍ପତ୍ତିକେ ଅନୁମୋଦନ କରାଯିବାର ସମ୍ଭାବନା ରହିଛି। ଓଡ଼ିଆ ପକ୍ଷ 2026 ପାଳନର 9 ନମ୍ବର ଦିନେ ଆଜି ବହିଘିନ ଅଭିଯାନର ଆୟୋଜନ କରାଯାଉଛି। ବହିର ଗୁରୁତ୍ୱ ବାବଦେ ଲୋକକୁ ସଚେତନ କରିବାର ସହିତ ବହି ଘିନ୍ବାର ଆର୍ ପଢ଼ବାର ଅଭ୍ୟାସକେ ଜାରି ରଖବାର୍କେ ଜୁଆନ ପିଢ଼ିକେ ତହକବାର ଲାଗି ଲକ୍ଷ୍ୟ ରଖାଯାଇଛି। ନିଜେ ବହି ଘିନିକରି ଅଲଗାମାନଙ୍କୁ ଭିଲ୍ ବହି ଘିନ୍ବାର ଲାଗି ସଚେତନ କରବାର ସହିତ ଏହି ଅଭିଯାନକେ ସଫଲ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ଲେଖକ ଆଉ ପାଠକମାନଙ୍କର ସମ୍ପର୍କକେ ଅତିକା ଗହୀର କରବାର ସହିତ ବହି ପଢ଼ବାର ଲାଗି ଆଗ୍ରହ ବଢ଼ାବାର ଉଦ୍ଦେଶ୍ୟ ରାଜ୍ୟର ଭିନ୍ ଭିନ୍ ଜାଗାନ ବହିଘିନ ଅଭିଯାନ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସନ୍ନ ହୋଇଥିବା କାର୍ଯ୍ୟକ୍ରମଟି ବିଧାୟକ ରଘୁନାଥ ଜଗଦେଲା ଯୋଗଦେଇକରି ଅଭିଯାନରେ ସାମିଲ ହେବାରକେ ଆହ୍ୱାନ ଦେଇଛନ୍। କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଆୟୋଜିତ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଉ ନୂଆ ନିଯୁକ୍ତି ପାଇଥିବା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଠାଗାରନୁ ବହିଘିନ ଅଭିଯାନ ହୋଇଯାଇଛି। ଇତାର ଛଡ଼ା ଜିଲ୍ଲାର ଭିନ୍ ଭିନ୍ ମହାବିଦ୍ୟାଳୟମାନଙ୍କ ଫିଲ୍ ଏ ଅଭିଯାନ କରାଯାଇଛି। ବରଗଡ଼ ଥାନେ ହୋଇଥିବା କାର୍ଯ୍ୟକ୍ରମଟି ଜନସାଧାରଣ ଆଉ ଜିଲ୍ଲା ପାଠାଗାରର ସବୁ ପାଠକ ପାଠିକା ଯୋଗ ଦେଇକରି ଓଡ଼ିଆ ବହି ପଢ଼ବାର ଆଉ ଘିନ୍ବାର ଲାଗି ସଚେତନ ହେବାରକେ ଶପଥ ପାଠ କରିଥିଲେ। ଦେବଗଡ଼ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ BSE ତରଫ ପରିଚାଳିତ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSTET 2025 ପରୀକ୍ଷା ଫଲ ଆଜି ବାହାରିଛେ। ପହିଲା ଆଉ 2 ନମ୍ବର ପେପର ପରୀକ୍ଷାଟି 56,456 ଜଣ ପରୀକ୍ଷା ଦେଇଥିବାର ବେଳେ 72.38% ଛାତ୍ରଛାତ୍ରୀ ପାସ୍ କରିଥିବାର ଜଣାପଡ଼ିଛି। ଉପରବେଳା 4 ବଜେରୁ BSEOdisha.ac.in ପରୀକ୍ଷା ଫଲ ଜଣାପଡ଼ିଛି। ପାସ୍ ନେଇ କରିଥିବା ଛାତ୍ରଛାତ୍ରୀ OMR ସିଟ୍ ଡାଉନଲୋଡ୍ କରିପାରିବେ ବୋଲି BSE ତରଫରୁ କୁହାଯାଇଛି। ଗଲା January 21 ଦିନ ଏହି ପରୀକ୍ଷା ହୋଇଥିଲା। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତିମଣ୍ତି ଆଜି ଭିଲ୍ ଜାରି ରହିଥିଲା। ସକାଳ ଧୂପନୀତି ଉତ୍ରୁ ଏ କାମ ମୂଲ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆର୍ ସେବାୟତ ପ୍ରତିନିଧି ଗଣତିମନ୍ତ୍ରୀ ସାମିଲ ହୋଇଛନ୍। ଗଲାକାଲିନୁ ଏ ପ୍ରକ୍ରିୟା ଫେର ଘା ମୂଲ ହୋଇଥିଲା। ପାଖାପାଖି 6 ଘଣ୍ଟା ଧରିକରି ଗଲାକାଲି ଏ କାମ କରାଯାଇଥିବା ବେଳେ ଆଜି ଭିଲ୍ ଶୃଙ୍ଖଳାର ସହିତ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଲାକାଲି ଉପରବେଳା ଶ୍ରୀମନ୍ଦିରରେ ପହଞ୍ଚିକରି ଗଣତିମନ୍ତ୍ରୀ କାମର ଅନୁଧ୍ୟାନ କରିଥିଲେ। ସମ୍ବଲପୁର ସହର ନଥିବା ବସ୍ତିମାନଙ୍କୁ ହଟାଯାଇକରି ସେମାନଙ୍କର ଲାଗି ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାଟି ଫ୍ଲାଟ୍ ତିଆରି କରାଯିବା। 4 ମହଲା ଥିବା ଏହି ଫ୍ଲାଟ୍ ତିଆରି କରାଯାଇକରି ସହରର ଠେଲକପଡ଼ାବାସୀଙ୍କୁ ସେନ ଥଇଥାନ କରାଯିବା। ଏଥିଲାଗି ସମ୍ବଲପୁର ଜିଲ୍ଲା ଗସ୍ତି ଆସିକରି ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଜାଗା ବୁଲିବାର ସହିତ ସେନ ସମୀକ୍ଷା କରିଛନ୍। ଇତାର ସହିତ ମୁଦିପଡ଼ା ବନ୍ଦ ଆର୍ ବୁର୍ଲା ଅଟଲ ପାର୍କ ଇଲାକା ଭିଲ୍ ଶ୍ରୀମତୀ ପାଢ଼ୀ ପରିଦର୍ଶନ କରିଛନ୍। ସମ୍ବଲପୁର ସହର ଗୋଟିଏ ପୁରୁଣା ସହର, ଇତାର କେନ୍ତା କରି ବିକାଶ କରାଯିବା ସେ ବାବଦେ ଶ୍ରୀମତୀ ପାଢ଼ୀ ସମୀକ୍ଷା କରିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ 69 ନମ୍ବର ଜାତୀୟ ବିଦ୍ୟାଳୟ ସମୂହ ରଗ୍ବି ଚମ୍ପିୟନ୍ସିପ୍ର 14 ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ମୁହୁଲ ହୋଇଛି। ଦେଶର 14 ରାଜ୍ୟରୁ 300 ଅଧିକା ପିଲା ଟୁକେଲ ଏଥି ଭାଗ ନେଉଛନ୍। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଆଉ ଶାସନ ସଚିବ ଡକ୍ଟର ଏନ୍ ତିରୁମଲା ନାୟକ ଯୋଗ ଦେଇକରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଭଲ ପ୍ରଦର୍ଶନ ଲାଗି ଆହ୍ୱାନ ଦେଇଛନ୍। ରାଜ୍ୟବାସୀଙ୍କୁ 24 ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା ଲାଗି ପଦକ୍ଷେପ ନେଉଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ବାଲିଅନ୍ତାନ 600 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା 3 ଗ୍ରିଡ୍ ସବ୍ଷ୍ଟେସନ ଆଉ 8 ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ ଲାଇନ୍ର କଲେ ଲୋକାର୍ପଣ। ରାଜ୍ୟ 5,000 ମିଶନ ଶକ୍ତି ମହିଳାମାନଙ୍କ ଲାଗି ଆତ୍ମରକ୍ଷା ପ୍ରଶିକ୍ଷଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆଗକାଲି ବସବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଜାତୀୟ ବିଦ୍ୟାଳୟ ସମୂହ ରଗ୍ବି ଚମ୍ପିୟନ୍ସିପ୍ର 14 ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ହେଲା ମୂଳ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।